ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ଦେଖି ମଧୁପୁରୀ କମନୀୟ ଶିରୀ, ଦେଖି ମଧୁପୁରୀ କମନୀୟ ଶିରୀ, ବଡ଼ ହଟି ଆସେ ଫେରିବନି ଆଉ, ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ଆହା ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ। ଏଭଳିଆ ଘଟଣା ଘଟିବ, ଆଜି ପୁଅ ମାଆକୁ ଛାଡ଼ିକି ପଳେଇବେ, କୃଷ୍ଣ ଆଜି ଗୋପ ଛାଡ଼ି ବୃନ୍ଦାବନ ଛାଡ଼ି ମଥୁରାପୁରକୁ ଗମନ କରିବେ, ଏ କଥା ଜାଣିପାରିନଥିଲେ ମା ଯଶୋଦା। ଆଶ୍ଚର୍ଯ୍ୟ ହେଉଛନ୍ତି, ଦେଖ କାନ୍ଦୁଛି ଯମୁନା କୋଳର କଦମ୍ବ ମୂଳ ନିଶୁଣ, କାନ୍ଦେ ବୃନ୍ଦାବନ ରାସ କୁଞ୍ଜବନ ସୁରେ ମୂର ନିଶୁଣ। ଦେଖୁନ ମା, ଏଭଳିଆ ଅବସ୍ଥାକୁ ମା ଦେଖୁଛନ୍ତି। ଆହା, ଦେଖ କାନ୍ଦୁଛି ଯମୁନା କୂଳର କଦମ୍ବ ମୂଳ ନିଶୁଣ, କାନ୍ଦେ ବୃନ୍ଦାବନ ରାସ କୁଞ୍ଜବନ ଝୁରେ ମୁରଲି ଶୁଣ। ଝୁରି ଝୁରି ଜୀବ ମରିସେ କିଶୋରୀ, ମଥୁରା ଶ୍ୟାମ ନ ଯାଉ, ମଥୁରା ଶ୍ୟାମ ନ ଯାଉ, ମଥୁରା ଶ୍ୟାମ ନ ଯାଉ, ମଥୁରା ଶ୍ୟାମ ନ ଯାଉ, ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ଆହା ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ। ପାଖରେ କହୁଛନ୍ତି, କଂସ ରାଜା ପଠେଇଛି ଅକ୍ରୁରକୁ ଦୂତପଣରେ, ଅକ୍ରୁର ଆସିଛନ୍ତି ନେଇଯିବା ପାଇଁ ରାମକୃଷ୍ଣଙ୍କୁ। ହେ ମା ଯଶୋଦା ରାଣୀ, ତାଙ୍କୁ ଆଦେଶ ନିର୍ଦ୍ଦେଶ ଦିଅ, ସେ ଫେରିଯାଆନ୍ତୁ ଯେଉଁଠୁ ଆସିଛନ୍ତି। ଗୀତିକାର ସୋମନାଥ ରାଜଗୁରୁଙ୍କ ଭାଷାରେ ଆପଣମାନଙ୍କୁ ଏ ଗୀତ ମୁଁ ଶୁଣାଉଛି। ଧନ୍ୟବାଦ ପ୍ରିୟ ଭକ୍ତବୃନ୍ଦ, ଧ୍ୟାନ ଦେବେ। ଗୀତିକାର ସୋମନାଥ ରାଜଗୁରୁ,
ଅକ୍ରୁର କହିବ ତା କଂସ ରାଜା ଆଗରେ, ଯାଉ ଲେଉଟି ଅକ୍ରୁର କହିବ ତା କଂସ ରାଜା ଆଗରେ, ଗୋପ ନୟନ ସମ୍ପତ୍ତି ଗୋପବାସୀ କେବେ ଛାଡ଼ି ନ ପାରେ। ଯାଉ ଲେଉଟି ଅକ୍ରୁର କହିବ ତା କଂସ ରାଜା ଆଗରେ, ଗୋପ ନୟନ କେବେ ଛାଡ଼ି ନ ପାରେ। ତୋର ପାଦ ଧରି କରୁଛି ଗୁହାରି, ମଥୁରା ଶ୍ୟାମ ନ ଯାଉ, ମଥୁରା ଶ୍ୟାମ ନ ଯାଉ, ମଥୁରା ଶ୍ୟାମ ନ ଯାଉ, ମଥୁରା ଶ୍ୟାମ ନ ଯାଉ, ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ବ୍ରଜ ରାଣୀ ସତ କହୁଛି ମୁଁ, ଛାଡ଼ ନା ତୁ ତୋର କଳା କାନୁ, ଆହା ଛାଡ଼ ନା ତୁ ତୋର କଳା କାନୁ, ଆହା ଛାଡ଼ ନା ତୁ ତୋର କଳା କାନୁ।